आकाशवाणी संवाद पढ़ुछंती प्रज्ञा परिमिता जेना। इथोपिया संसदर मिलित अधिवेशनकु संबोधित कले प्रधानमंत्री। भारत इथोपिया मध्यरे द्विपाक्षिक स्वार्थ सम्बलित आठटी बुझामणापत्र स्वाक्षरित। राष्ट्रपति आज भेलोरठारे विभिन्न कार्यक्रमरे कले योगदान। भारतीय रेलवे 2000 किलोमीटर अधिक रूट्रे सुरक्षा व्यवस्था कवच कार्यक्षम होइछि कहिले रेलमंत्री। भारतीय नौवाहिनी आज सामिल हेबो द्वितीय MH-60R सीहक हेलिकॉप्टर। एवं भारत और दक्षिण आफ्रिका चलित पुरुष वर्ग T20 क्रिकेट सीरीज लखनऊ आज खेल चतुर्थ मैच। प्रधानमंत्री नरेन्द्र मोदी आज आदिस अबाबाठारे इथोपिया संसदर मिलित अधिवेशन उद्बोधन देते। प्रधानमंत्री नरेन्द्र मोदी उद्बोधन दे कहते भारतर जातीय संगीत वंदे मातरम एवं इथोपियार जातीय संगीत उभय देशमातृकार सम्मान उद्दिष्ट। यह संगीत आमक देशमातृकार ऐतिह्य संस्कृति सौंदर्य एवं सुरक्षा गौरवान्वित कर। प्रधानमंत्री कहते भारत एवं इथोपिया जलवायु क्षेत्र में सहावस्थान पर निज निजर मत विनिमय करते। पाखापाखि 2000 वर्ष पूर्वे आमर पूर्वज सामुद्रिक क्षेत्र में देश देश मध्य संजोग स्थापन करते। भारत महासागर में बणिकमाने मसला स्वर्ण आदि वाणिज्यिक कारबार कर देश देश मध्य चिंताधारा एवं जीवनशैली संपर्क में तथ्य विनिमय कर। इथोपियार आदिस एवं धोलेरा बंदर केवल वाणिज्यिक केन्द्र नुहति बर दुई सभ्यतार एक सेतु बोली प्रधानमंत्री नरेन्द्र मोदी कहते। भारत एवं इथोपिया रणनीतिक भागीदारीता क्षेत्र में ऐतिहासिक संपर्क त्वरान्वित कर। प्रधानमंत्री नरेन्द्र मोदी इथोपिया प्रतिपक्ष अबिय अहमद अल्लींक गतकाली आदिस अबाबाठारे द्विपाक्षिक एवं आपोष स्वार्थ सम्बलित प्रसंग नहीं आलोचना करते। दुई देश मध्य रणनीतिक भागीदारी बहरी सहयोग इथोपिया वैदेशिक मंत्रालय डाटा सेन्टर स्थापन जातिसंघ शांतिरक्षा प्रशिक्षण सहयोग G20 अधीन ऋण पुनर्गठन ICCR वृत्ति एवं इथोपिया कृत्रिम बुद्धिमत्ता पाठ्यक्रम व्यवस्था ने आठटी बुझामणापत्र स्वाक्षरित होता। दुई देशर कथबार्ता संपर्क में वैदेशिक मंत्रालय सचिव सुधाकर दलेला कहते भारत और इथोपिया मध्य द्विपाक्षिक संपर्क त्वरान्वित होगा सह परवर्त पीढ़ी नूतन दिग्दर्शन देव। इथोपिया गस्त शेष कर प्रधानमंत्री त्रिराष्ट्रीय गस्तर अंतिम पर्यायर आज संध्यार ओमान गस्तर जी। ओमान राष्ट्र मुख्य सुल्तान हाइताम बिन तारिंग निमंत्रण क्रमे श्री मोदी एक गस्तर जा प्रधानमंत्री एक उच्च प्रतिनिधिमंडल ओमान गस्तर जी। गस्त अवसर में उभय देश मध्य आर्थिक सहभागिता वृद्धि नहीं केतक बुझामणापत्र स्वाक्षरित होवार कार्यसूची रही। प्रधानमंत्री नरेन्द्र मोदी को इथोपियार सर्वोच्च सम्मान द ग्रेट अनर निशान ऑफ इथोपिया रे सम्मानित करायतिबारु स्वराष्ट्रमंत्री अमित शाह आज तांको शुभेच्छा जणैछन्ते। सामाजिक गणमाध्यम रे पोस्ट करी श्री शाह कहिछन्ते प्रधानमंत्री नरेन्द्र मोदी को विदेश राष्ट्ररु एहा होछि 28तम पुरस्कार प्रदान। विश्व गणतंत्र रे भारतर उद्यमान स्थितिर एहा प्रतिफलित करूछि बोली से कहिछन्ते। एहा प्रत्येक भारतीयक पई गर्व ओ गौरवर मुहूर्त एवं एही सम्मान भारत इथोपिया मध्यरे बंधुत्वपूर्ण संपर्क बजाय रखा दिगरे सहायक हो कहते। केन्द्र स्वास्थ्यमंत्री तथा बीजेपी नेता जगत प्रसाद नड्डा मध्य श्री मोदी को शुभेच्छा जणाई। सामाजिक गणमाध्यम पोस्ट कर श्री नड्डा कहते 1.4 बिलियन भारतीयों सम्मान मुहूर्त। मंत्री सूचना दे कहते सफलता बंधुत्वपूर्ण संपर्क एक प्रतीक। राष्ट्रपति द्रौपदी मुर्मू आज तमिलनाडुर भेलोरठारे पहुंचे। तमिलनाडु राज्यपाल RN रवि सूचना और प्रसारण राष्ट्रमंत्री दुराई मुरुगन प्रमुख स्वागत संवर्धना जणाई। राष्ट्रपति भेलोरठारे प्रार्थना सभार उद्घाटन करिछन्ते। पेरुमाल मंदिर जाइ राष्ट्रपति सेठारे आरती करिबा सह गणेश एवं स्वर्णलक्ष्मी मंदिर रे पूजा अर्चना करिथिले। राष्ट्रपति को सेठारे पूर्णकुंभ स्वागत करा जायतिला। मंदिर परिसर रे राष्ट्रपति चारा रोपण करिथिले। भेलोरठारे 100 एकर परिमित अंचल रे श्रीपुरम आयरिवर नारायणी स्वर्ण मंदिर रहिछि। मंदिर परिसर रे एक मेडिकल कॉलेज एवं हॉस्पिटल मध्य रहिछि। राष्ट्रपति मुर्मू गतकालीठारु कर्णाटक तमिलनाडु एवं तेलंगाना को 7 दिनिया गस्तरे जाइछन्ति। राष्ट्रपति मुर्मू आज अपराह्नरे सिकंदराबादर बोलाराम स्थित राष्ट्रपति निलयमरे पहुंचे। आसंता शुक्रवार दिन राष्ट्रपति राज्य लोकसभा आयोग पक्षर् आयोजित जातीय अध्यक्ष सम्मेलन को उद्घाटन करेंगे। 20 तारीख में गचिबोलीठारे ब्रह्माकुमारी शांति सरोवर द्वारा आयोजित भारतर कालजयी ज्ञान शांति और प्रगतिर पथ शीर्षक सम्मेलन को संबोधन करिबार कार्यसूची रही। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ 2000 କିଲୋମିଟରରୁ ଅଧିକ ରୁଟ୍ରେ ସ୍ୱୟଂଚାଳିତ ରେଳ ସୁରକ୍ଷା ବ୍ୟବସ୍ଥା କବଚ କାର୍ଯ୍ୟକ୍ଷମ ହୋଇଛି। ଏହା ଯାତ୍ରୀମାନଙ୍କ ସୁରକ୍ଷା ଏବଂ ଟ୍ରେନ୍ ପରିଚାଳନା ପ୍ରକ୍ରିୟା ବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି 4154 ଟ୍ରେନ୍ରେ ରେଳବାଇର ସଫଳତା ସହ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କବଚ ରେଳ ସୁରକ୍ଷା ବ୍ୟବସ୍ଥା ସ୍ଥାପନ କରିଛି। ଏହି ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟ ଦ୍ରୁତଗତିରେ ଚାଲିଛି ଏବଂ ଏ କ୍ଷେତ୍ରରେ 40,000+ ଅପରେଟର ଏବଂ ଯାନ୍ତ୍ରିକ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିଷନ ରେଡ୍ଡୀ ଆଜି କହିଛନ୍ତି 2024-25 ଆର୍ଥିକ ବର୍ଷରେ ଦେଶରେ କୋଇଲା ଉତ୍ପାଦନ ପ୍ରଥମଥର ଲାଗି ପାଖାପାଖି 1 ବିଲିୟନ୍ ଟନ୍ରେ ପହଞ୍ଚିଛି। ଲୋକସଭାରେ ଆଜି ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ରେଡ୍ଡୀ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଇଲା କ୍ଷେତ୍ରରେ ବୃହତ୍ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି କୋଇଲା ଉତ୍ପାଦନ ଏବଂ ଯୋଗାଣକୁ ସରକାର ସୁନିଶ୍ଚିତ କରିଛନ୍ତି। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ବୃହତ୍ତମ କୋଇଲା ଉତ୍ପାଦନକାରୀ ଏବଂ ବ୍ୟବହାରକାରୀ ରାଷ୍ଟ୍ର ହୋଇପାରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ବିଶ୍ୱରେ ଭାରତ 5ମ ବୃହତ୍ତମ କୋଇଲା ସଂରକ୍ଷଣ ରାଷ୍ଟ୍ର ହୋଇଥିବାବେଳେ ଦେଶରେ ଆଗାମୀ 7 ବର୍ଷ ପାଇଁ ପର୍ଯ୍ୟାପ୍ତ କୋଇଲା ଗଚ୍ଛିତ ରହିଛି। ମନ୍ତ୍ରୀ କହିଛନ୍ତି 2030 ସୁଦ୍ଧା ସରକାର କୋଇଲା ବାଷ୍ପୀକରଣ ଅଭିଯାନ ଦିଗରେ କାର୍ଯ୍ୟ କରୁଛନ୍ତି।
କୋଲ୍ ଗ୍ୟାସିଫିକେସନ ଅଣ୍ଡରଗ୍ରାଉଣ୍ଡ ପ୍ରୋସେସ କେ ଦ୍ୱାରା ୟୁଜିସି ଅଣ୍ଡରଗ୍ରାଉଣ୍ଡ କୋଲ୍ ଗ୍ୟାସିଫିକେସନ କେ ଦ୍ୱାରା ହିଁ ଇସ୍ ଗ୍ୟାସିଫିକେସନ କା ଆକ୍ଟିଭିଟି ଡେଭଲପ କରନେ କେ ଲିଏ ପହିଲି ବାର ହମ 21 କୋଲ୍ ମାଇନ୍ସ କୁ ଅଭି ଆକ୍ସନ ମେ ପ୍ରୋସେସ ମେ ହେ ଅଗର ଓ ପ୍ରୋସେସ ହୋନେ କେ ବାଦ ହମ ଅଣ୍ଡରଗ୍ରାଉଣ୍ଡ କୋଲ୍ ମାଇନ୍ସ ଉପଯୋଗ କରେଙ୍ଗେ।
ଏହି ବାଷ୍ପୀକରଣ ଅଭିଯାନ 100 ମିଲିୟନ୍ ଟନ୍ରେ ପହଞ୍ଚିବା ଲକ୍ଷ୍ୟ ରଖାଯାଇଛି। ଦେଶରେ ପ୍ରଥମଥର ଲାଗି ଭୂତଳ କୋଇଲା ବାଷ୍ପୀକରଣ ବ୍ଲକ ନିଲାମ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି। ସାମୁଦ୍ରିକ ସୁରକ୍ଷା ଦିଗରେ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଭାରତୀୟ ନୌବାହିନୀ ପକ୍ଷରୁ ଦ୍ୱିତୀୟ MH-60R ସିହକ୍ ହେଲିକପ୍ଟର ସ୍କ୍ୱାଡ୍ରନ୍ INAS-335 ଖୁସିବିର ଗୋଆଠାରେ INS ହନ୍ସରେ ସାମିଲ କରାଯିବ। ନୌବାହିନୀ ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଅପରାହ୍ନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ। MH-60Rରେ ସେନ୍ସର ଆଧୁନିକ ଯୁଦ୍ଧାସ୍ତ୍ର ପ୍ରତିରୋଧ କ୍ଷମତା ଆଦି ଆଧୁନିକ ଯନ୍ତ୍ରାଂଶ ରହିଛି। ଏହା ଭାରତର ସମନ୍ୱିତ ଉଡ଼ାଣ ଶକ୍ତି ବୃଦ୍ଧି କରିବ ବୋଲି ନୌବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭୁଟାନର ଜାତୀୟ ଦିବସ ଅବସରରେ ବୈଦେଶିକ ମନ୍ତ୍ରୀ ଲିଓନୋକ ଡିଏନ୍ ଧୁଙ୍ଗେଲ ଏବଂ ଭୁଟାନବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଶ୍ରୀ ଜୟଶଙ୍କର କହିଛନ୍ତି ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ଅନ୍ୟାନ୍ୟ ସହଭାଗିତାର ନିରନ୍ତର ବିକାଶ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ। ନ୍ୟାସନାଲ୍ ହେରାଲ୍ଡ ବେଆଇନ କଳାଧନ କାରବାର ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କୁ ସାମୟିକ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଏହି ମାମଲାରେ ଏବେ ବି ସେମାନେ ଅଭିଯୁକ୍ତ ରହିଛନ୍ତି ବୋଲି ବିଜେପି କହିଛି। ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି କଂଗ୍ରେସ ନେତାଙ୍କୁ ଅଦାଲତ ଏହି ମାମଲାରୁ ସମ୍ପୂର୍ଣ୍ଣ ମୁକ୍ତ କରିନାହାନ୍ତି। ସେମାନେ ଏବେ ଜାମିନରେ ରହିଛନ୍ତି। ବିକଶିତ ଭାରତ ରୋଜଗାର ଏବଂ ଜୀବିକା ମିଶନ ପାଇଁ ଗ୍ୟାରେଣ୍ଟି ଅଭିଯାନ VBG-GRAM-G 2025 ବିଲ୍କୁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଲୋକସଭାରେ ଉପସ୍ଥାପିତ କରିଥିଲେ। ଏହି ବିଲ୍ ଗ୍ରାମୀଣ ପରିବାରକୁ 125 ଦିନର ମଜୁରୀ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ପ୍ରଦାନ କରିବ। ସଶକ୍ତିକରଣ ବିକାଶ ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ବିଲ୍ରେ ଧ୍ୟାନ ଦିଆଯାଇଛି। ଗ୍ରାମପଞ୍ଚାୟତଗୁଡ଼ିକ ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଧ୍ୟମରେ ଯୋଜନାଗୁଡ଼ିକର ସମନ୍ୱୟ ଏବଂ ସମ୍ପୂର୍ଣ୍ଣତା ଉପରେ ଆଧାରିତ ଏକ ବିକଶିତ ଗ୍ରାମପଞ୍ଚାୟତ ଯୋଜନା ସୃଷ୍ଟି କରିବ ବୋଲି ଶ୍ରୀ ଚୌହାନ କହିଛନ୍ତି। 2047 ସୁଦ୍ଧା ଏକ ବିକଶିତ ଭାରତର ଦୃଷ୍ଟିକୋଣ ଅନୁରୂପ ଗ୍ରାମର ବିକାଶକୁ ଏହା ସମର୍ଥନ କରିବ। ଭାରତ ଓ ଦକ୍ଷିଣ ଆଫ୍ରିକା ଚଳିତ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଚତୁର୍ଥ ମ୍ୟାଚ୍ ଆଜି ଲକ୍ଷ୍ନୌଠାରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଆରମ୍ଭ ହେବ। ସିରିଜ୍ରେ 2-1 ଭାରତ ଆଗୁଆ ରହିଛି। ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ଶୁକ୍ରବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯିବ। ଇଥିଓପିଆ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଭାରତ ଇଥିଓପିଆ ମଧ୍ୟରେ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ 8ଟି ବୁଝାମଣାପତ୍ର ସ୍ୱାକ୍ଷରିତ ରାଷ୍ଟ୍ରପତି ଆଜି ଭେଲୋର୍ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ କଲେ ଯୋଗଦାନ ଭାରତୀୟ ରେଳବାଇରେ 2000 କିଲୋମିଟରରୁ ଅଧିକ ରୁଟ୍ରେ ସୁରକ୍ଷା ବ୍ୟବସ୍ଥା କବଚ କାର୍ଯ୍ୟକ୍ଷମ ହୋଇଛି କହିଲେ ରେଳମନ୍ତ୍ରୀ ଏବଂ ଭାରତ ଦକ୍ଷିଣ ଆଫ୍ରିକା ଚଳିତ ପୁରୁଷ ବର୍ଗ ଟି20 କ୍ରିକେଟ୍ ସିରିଜ୍ର ଲକ୍ଷ୍ନୌଠାରେ ଆଜି ଖେଳାଯିବ ଚତୁର୍ଥ ମ୍ୟାଚ୍।